दशम स्कंद चौदह अध्याय श्लोक द्वय अस्यापि देववपुषो मदनोऽङ्गः अस्यापि देववपुषो मदनोऽङ्गः स्वच्छामयस्य न तु भूतमयस्य कोऽपि स्वच्छामयस्य न तु भूतमयस्य कोऽपि मयस्य कोऽपि नेशे महित्ववसितुं मनसान्तरेण नेशे महित्ववसितुं मनसान्तरेण मनसान्तरेण साक्षात् तवैव किमुदात्मसुखानुभूते साक्षात्तवैव किमुदात्मसुखानुभूते अस्यापि देववपुषो मदनोऽङ्गः स्वच्छामयस्य न तु भूतमयस्य कोऽपि नेशे महित्ववसितुं मनसान्तरेण साक्षान्तमेव किमुतात्मसुखानुभूते अस्यापि देववपुषो मदनोऽङ्गः स्वच्छामयस्य न तु भूतमयस्य कोऽपि नेशे महित्वम् अवसितुं मनसान्तरेण साक्षान्तमेव किमुतात्मसुखानुभूते श्लोकरण वा हे प्रभु कृपा करि आपणकर जो दिव्य तनु मते प्रदर्शन करिसंति जहा केवल आपणक शुद्ध भक्तगणकर मनोवांछा पूर्ण पई प्रकटित होइताय आपणकर सेही दिव्य स्वरूप शक्तिर परम परिमाप मु करि पारु नाही किंबा अन्य केहि मते करि पारिबे नाही यदिओ मोर मन संपूर्ण रूपे बड़ जड़ विषय रु निवृत्त होइछि तथापि मु आपणकर स्वरूप हृदयंगम करबाक असमर्थ अटे ताले जो सुख आपण निज मध्ये अनुभव करंती ता मु किपरि हृदयंगम करबाक सक्षम हेबे मुस्पादाय कृष्ण कृष्णाय बुद्धराजन देव भक्ति स्वरूप स्वामी नामने नमः सद्भक्त मणि मणिपुर द्वाज प्रभुपाद सद्वाणी प्रचार नृतायते मंचाग्रपतुर्भ्यश्च नमः पुष्पादाय कृष्ण प्रश्नाय भूतल सिंह भक्ति वेदांत स्वामी नामने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात दशधारिणे मंचाग्रपतुर्भ्यश्च कृपा सिंधु देव जगतां भावने व्यो वैष्णवभ्यो नमः श्री कृष्ण चैतन्य प्रभु नित्यानंद श्री अद्वैत गदाधर शुभ साधि शिवोर भक्त वृंद हरे कृष्ण 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 हरे 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 राम हरे राम राम वृंदाय दुर्देवाय के सत्य कृष्ण शत्रुदे हरे कृष्ण कृष्ण भक्त सज्जन मातृवृंद आपण मानू आमर भागवत कथा स्वागत जनाऊ ब्रह्मांकर स्तुति ଆମେ ଗତକାଲି ଠୁ ଆରମ୍ଭ କରିଛେ କେନାଡ଼ାରେ ତେଣୁ ଓଣ୍ଟାରିଓ ଏ ଚଉଦ ଅଧ୍ୟାୟ ଏ ତିନୋଟି ଅଧ୍ୟାୟରେ ବାର ତେର ଚଉଦ ଏ ତିନୋଟି ଅଧ୍ୟାୟରେ ବ୍ରହ୍ମା ବିମୋହନ ଲୀଳାଟିକୁ ବର୍ଣ୍ଣନା କରାଯାଇଛି ବ୍ରହ୍ମା ଆମର ଭାଗବତ ପ୍ରଥମ ଶ୍ଲୋକରେ କୁହାଯାଇଛି ମୋହ୍ୟନ୍ତି ଯତ୍ ସୂର୍ୟଃ ଭଗବାନଙ୍କର ଏଭଳି ଲୀଳା ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି ଭାଗବତ ଆରମ୍ଭରେ ଏକଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ତେଣୁ ଇଏ ହେଉଛି ଭଗବାନ ଲୀଳା। ଏଭଳି ଆମେ ବୁଝିବା ଏତେ ସହଜ ନୁହଁ, ସାଧୁ ଗୁରୁ ବୈଷ୍ଣବମାନ କୃପାରୁ ହିଁ ଏଇଟା ବୁଝିପାରିବା, ନହେଲେ ବୁଝିପାରିବା ନାହିଁ। ଯାହା ହଉ ବ୍ରହ୍ମା ବୁଝିପାରିଲେ ନାହିଁ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଏ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ ବିସ୍ତାର ଭାବରେ, ଯେତେବେଳେ ଭଗବାନଙ୍କର କୁମାର ବୟସର ଲୀଳା କହୁଛନ୍ତି ଭଗବାନ ଭାଗବତ ଦଶମ ସ୍କନ୍ଧରେ ବୃନ୍ଦାବନ ଲୀଳାଟିକୁ ପ୍ରଥମେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ସେହି ସମୟରେ ଏ କୁମାର ଲୀଳା ପ୍ରଥମ ଦିନରୁ ଆରମ୍ଭ ମାନେ ଷଷ୍ଠ ଦିନରୁ ଆରମ୍ଭ କରିକି ଯେଉଁ ଯେଉଁ ଦିନ କି ଆସିଥିଲା ପୁତନା, ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ବିଷୟରେ, ନନ୍ଦଙ୍କର ଉତ୍ସବ, ନନ୍ଦ ଉତ୍ସବ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଆବିର୍ଭାବ ପ୍ରଥମରୁ ତୃତୀୟ ଅଧ୍ୟାୟ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଚତୁର୍ଥ ଅଧ୍ୟାୟରେ କଂସର ଅତ୍ୟାଚାର ବିଷୟରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ନନ୍ଦଙ୍କ ମହାରାଜଙ୍କର ଆନନ୍ଦ ଉତ୍ସବ ବର୍ଣ୍ଣନା କରାଯାଇଛି। ଷଷ୍ଠ ଅଧ୍ୟାୟରେ ଭଗବାନ ଲୀଳାକୁ, ପଞ୍ଚମରୁ କହିଲେ ଆମେ ସବୁ ଭଗବାନ ଲୀଳା, ତେଣୁ ଏଇ ଷଷ୍ଠ ଅଧ୍ୟାୟରେ ଯେ ଭଗବାନ ଛଅ ଦିନର ଲୀଳାଟିକୁ ବର୍ଣ୍ଣନା କରିଛନ୍ତି, ଛୋଟ ପିଲାଦିନର ଲୀଳାକୁ ଗୋଟେ ଗୋଟେ କରି ବର୍ଣ୍ଣନା କରୁଛନ୍ତି। କ୍ରମାନ୍ୱୟ ଭାବରେ ବର୍ଣ୍ଣନା କରିନାହାନ୍ତି, ସୁଖଦେବ ଗୋସ୍ୱାମୀଙ୍କର ଯେଉଁଟା ମନେ ପଡ଼ୁଛି ଭଗବାନଙ୍କ ଲୀଳାକୁ ସେଟା ବର୍ଣ୍ଣନା କରୁଛନ୍ତି। 5000 ବର୍ତ୍ତମାନ ପାଇଁ 5000 ବର୍ଷ ତଳେ, କିନ୍ତୁ ସେ ସମୟରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଥିଲେ ଭଗବାନ 30 ବର୍ଷ ତିରିଶ ବର୍ଷ ପରେ ଭଗବାନ ଚାଲିଯିବାର 30 ବର୍ଷ ପରେ ଏଇ ଲୀଳାଟିକୁ ବର୍ଣ୍ଣନା କରାଯାଉଛି ପରୀକ୍ଷିତ ମହାରାଜଙ୍କୁ। ତେଣୁ ଭଗବାନ 125 ବର୍ଷ କାଳେ ଲୀଳା କରିଥିଲେ, ତେଣୁ ପାଖାପାଖି 160-150 ବର୍ଷ ତଳର କଥାକୁ ଆରମ୍ଭ କରିଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଏହି ପ୍ରସଙ୍ଗରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେ ସମୟରେ ପଞ୍ଚମ ବର୍ଷର ଅନ୍ତିମ ଲୀଳାଟି ହେଉଛି ଏଇ ଅଭାସୁର ଲୀଳା, ଅଭାସୁର ଉଦ୍ଧାର ଲୀଳା। ଅଭ କହିଲେ ପାପ, ପାପକୁ ଭଗବାନ ଉଦ୍ଧାର କରନ୍ତି, ପାପରୁ ମୁକ୍ତ କରନ୍ତି ସମସ୍ତଙ୍କୁ, ତେଣୁ ସ୍ୱୟଂ ପାପକୁ ମଧ୍ୟ ମୁକ୍ତ କରିଥିଲେ। ଏ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି ଭଗବାନ ପଞ୍ଚମ ବର୍ଷର ଲୀଳା। ଏଇଟାକୁ ଖାଲି ଦଶମ ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ସେଦିନ ଚାହିଁଲେ ସାଙ୍ଗ ବାଳକମାନଙ୍କ ସହିତ ଯେଉଁ ଯାଉଛନ୍ତି ବତ୍ସାଚାରଣ କରୁଛନ୍ତି, ସେଦିନ ସକାଳୁ ସକାଳୁ ସିଂହାରେ ମେସେଜ ଦେଇଦେଲେ ଭଗବାନଙ୍କର ମେସେଜ କ'ଣ ନା, ଆଜି ସକାଳୁ ସକାଳୁ ଆମେ ଯିବା ପ୍ରାତଃ ଚାଲିଯିବା, ଆଜି ଟିଫିନ୍ ବା ବ୍ରେକଫାଷ୍ଟ ଯେଉଁ ରହିଛି ପ୍ରାତଃ ଭୋଜନ ସେଇଠି କରିବା, ବୃନ୍ଦାବନରେ କରିବା। ସେଇଦିନ ଘଟଣାକ୍ରମେ ବଳଦେବ ଭଗବାନ ବଳଦେବ ଯାଇନାହାନ୍ତି, ତାର ମଧ୍ୟ କାରଣ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି ଏ ଲୀଳାଟିକୁ 12 ଅଧ୍ୟାୟରେ ବର୍ଣ୍ଣନା କରି ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ତେଣୁ ସେଠି କହୁଛନ୍ତି ଭଗବାନ ଯେଉଁ ଲୀଳା କରୁଛନ୍ତି ବୃନ୍ଦାବନରେ, ସେ ଲୀଳାଟିକୁ ଦେଖିକିରି ଶୁଣିକିରି ଏଇଟାକୁ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ, ଦେଖିକିରି ବର୍ଣ୍ଣନା କରୁଛନ୍ତି। ଏବଂ ଆମେ ମଧ୍ୟ ସେଇଭଳି ଭାବରେ ଯଦି ଭାଗବତରେ ପ୍ରବେଶ କରିବା ସେଥିମଧ୍ୟ ଆମେ ଦର୍ଶନ କରିପାରିବା। ପ୍ରଭୁପାଦ ମହାରାଜ କଥା କହିଛନ୍ତି, ୱାନ୍ କ୍ୟାନ୍ ସି ଦି ଲର୍ଡ ଇନ୍ ହିଜ୍ ପର୍ସନାଲ ପ୍ରେଜେନ୍ସ ଇନ୍ ଦ ପେଜେସ୍ ଅଫ୍ ଶ୍ରୀମଦ୍ ଭାଗବତମ୍। ଏଇ ଭାଗବତମର ପ୍ରତି ପୃଷ୍ଠାରେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା, ଭଗବାନ ଭାଗବତୀ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ଆମେ ଖାଲି ଗୋଟିଏ ଲୀଳାଟିକୁ କହିବା ଦେବ 12 ଅଧ୍ୟାୟରେ ଏଇ ଗୋଟିଏ ଶ୍ଳୋକ କହିଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ଇଥଂ ସତାଂ ବ୍ରହ୍ମସଖ ଅନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ ମାୟା ଶ୍ରିତାନାଂ ନରଦାରକେଣ ଶାକଂ ବିଜହୃ କୃତ ପୁଣ୍ୟ ପୁଞ୍ଜା। ଇତମ ଏଇଭଳି ଭାବରେ ଯେଉଁ ଭଗବାନଙ୍କ ଲୀଳାକୁ ଚାଲିଛନ୍ତି ଲୀଳା, ସେଇଟାକୁ ସୁଖଦେବ ଗୋସ୍ୱାମୀ ଏଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ଇତମ ସତାଂ ବ୍ରହ୍ମ ସୁଖାନ, ଭଗବାନ ସେତେବେଳେ 5 ବର୍ଷର ବାଳକ, କିନ୍ତୁ ଯେଉଁମାନେ ବ୍ରହ୍ମ ସୁଖ ପ୍ରାପ୍ତ ହେଉଛନ୍ତି ବା ଜ୍ଞାନୀମାନେ ତାଙ୍କୁ ଯେତେବେଳେ ଦର୍ଶନ କରିବେ ସେମାନେ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହେବେ, କାରଣ ସେହି ହେଉଛନ୍ତି ବ୍ରହ୍ମ। ଭାଗବତମ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 11 ଶ୍ଳୋକରେ ଏଇଟାକୁ ସୁତ ଗୋସ୍ୱାମୀ କହିଛନ୍ତି, ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ, ଭଗବାନଙ୍କର ପ୍ରାରମ୍ଭିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ତେଣୁ ଯେଉଁମାନେ ବ୍ରହ୍ମ ଚିନ୍ତନ କରୁଛନ୍ତି, ଜ୍ଞାନୀମାନେ ସାଧାରଣତଃ ବ୍ରହ୍ମ ଚିନ୍ତନ କରନ୍ତି, ତେଣୁ ସେମାନେ ଯେତେବେଳେ ତାଙ୍କୁ ଦେଖନ୍ତି କୃଷ୍ଣଙ୍କୁ, ସେ ସମୟରେ ସେମାନେ ବ୍ରହ୍ମ ସୁଖ ପ୍ରାପ୍ତ ହୁଅନ୍ତି। ମହାପ୍ରଭୁଙ୍କ ଲୀଳାରେ ଏସବୁ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦାକ୍ଷିଣାତ୍ୟକୁ ଯାଉଥିଲେ ସେ ସମୟରେ ଜଣେ ଥିଲେ, ସେମାନେ ଦାକ୍ଷିଣାତ୍ୟର ଯେଉଁମାନେ ଭକ୍ତମାନେ ସେମାନେ ସାଧାରଣତଃ ବିଷ୍ଣୁଙ୍କର ଉପାସକ, ତେଣୁ ଆମର ରହିଛନ୍ତି ଯେଉଁ ରହିଛନ୍ତି ତିରୁପତି ବିଷ୍ଣୁ ବୈକୁଣ୍ଠ, ବିଷ୍ଣୁ ହେଉଛନ୍ତି ତିରୁପତି ଭେଙ୍କଟେଶ, ଭେଙ୍କଟେଶ କହିଲେ ଭେଙ୍କଟର ବୈକୁଣ୍ଠର ଈଶା ତିରୁପତି, ତେଣୁ ସେଠି ସମସ୍ତେ ବିଷ୍ଣୁଙ୍କର ଉପାସ ହେବ। କିନ୍ତୁ ସେହି ସମୟରେ ଯେତେବେଳେ ଜଣେ ବିଷ୍ଣୁଙ୍କର ଉପାସଙ୍କର ମହାପ୍ରଭୁଙ୍କ ସହିତ ଦେଖା ସାକ୍ଷାତ ହେଲା, ସେତେବେଳେ ସେ କହିଲେ ମୁଁ ପ୍ରଭୁ ଆପଣଙ୍କୁ ଆପଣ ହିଁ ସେହି ସ୍ୱୟଂ ଭଗବାନ ଜାଣିପାରିଲେ, ବିଷ୍ଣୁ ହେଉଛନ୍ତି ସେହି ଭଗବାନ ଜାଣିପାରିଲେ, ମହାପ୍ରଭୁ ତାଙ୍କୁ କୃପା କରିଛନ୍ତି। ଆଜି ମଧ୍ୟ ଆମେ ଶୁଣୁଛେ ଭଗବାନ କୃପା, ଏ ବ୍ରହ୍ମାଙ୍କ ମାଧ୍ୟମରେ ଆମମାନଙ୍କୁ କୃପା କରୁଛନ୍ତି, ଏ କଥା ମାଧ୍ୟମରେ ଭଗବାନ ଆମମାନଙ୍କୁ କୃପା କରୁଛନ୍ତି। ତେଣୁ ସେଇଠି କହୁଛନ୍ତି ଇଥାଂ ସତାଂ ବ୍ରହ୍ମ ସୁଖାନୁଭୂତିଆ ଦାସ୍ୟଗତାନାଂ ପରଦୈବ ତେନ, ଯେଉଁମାନେ ବା ଦାସ୍ୟ ଭାବରେ ଚାରୋଟି ବୈକୁଣ୍ଠ ଲୋକରେ ପାଞ୍ଚଟି ଭାବ ରହିଛି, କିନ୍ତୁ ଗୋଲୋକରେ ଚାରୋଟି ଭାବରେ ଭଗବାନ ସହିତ ସମ୍ବନ୍ଧିତ ରହିଛନ୍ତି, ଯାହାକି ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି। ଚାରିଭାବ ଭକ୍ତି ଦିଆ ନାଶାମ ଭୁବନ, ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ତେଣୁ ଏହି ଦାସ୍ୟ ଭାବରେ ଯେଉଁମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି, ସେମାନେ କିଭଳି ଭାବରେ ଦର୍ଶନ କରୁଛନ୍ତି ଭଗବାନଙ୍କୁ, ନା ପରଦୈବ ତେନ, ହେଉଛନ୍ତି ଶ୍ରେଷ୍ଠ ଦେବତା ଶ୍ରେଷ୍ଠ ଭଗବାନ। ମାୟାଶ୍ରିତାନାଂ ନରଧାର କେଣ, ଯେଉଁମାନେ ମାୟାର ଅଧୀନରେ ରହିଛନ୍ତି, ଅଧିକାଂଶ ଲୋକ ଶତକଡ଼ା ଅନୁସତ ଭାବ ଲୋକ ମାୟାର ଅଧୀନ ରହିଛନ୍ତି, ତେଣୁ ସେମାନେ ନରଧାର କେଣ ଭଗବାନଙ୍କୁ ଭଗବାନ ବୋଲି ଦର୍ଶନ କରି ଜାଣିପାରନ୍ତି ନାହିଁ। ସେମାନେ ଭାବନ୍ତି ଇଏ ହେଉଛନ୍ତି ସାଧାରଣ ମନୁଷ୍ୟ, ନରଧାର କେଣ ସାକଂ ବୁଜହୃ କୃତ ପୁଣ୍ୟ ପୁଞ୍ଜ, ଆଜି ଭଗବାନ ସହିତ ଯେଉଁ ସାଙ୍ଗ ବାଳକମାନେ ଲୀଳା କରୁଛନ୍ତି, ଅନେକ ପୁଣ୍ୟ ପୁଞ୍ଜା ସବୁ କରିଛନ୍ତି, ସେଥିପାଇଁ ସେ ଆଜି ଏହି ଲୀଳାରେ ସାମିଲ ହେଉଛନ୍ତି। ତେଣୁ ଆମେ ମଧ୍ୟ ଆମର ମଧ୍ୟ ସୌଭାଗ୍ୟ, ଆମେ ମଧ୍ୟ ସେହି ଲୀଳାରେ ସାମିଲ ହେଉଛେ କଥା ମାଧ୍ୟମରେ। ଆମ ଶ୍ରୀମଦ ଭକ୍ତି ବେଦାନ୍ତ ସ୍ୱୟଂ ପ୍ରଭୁପାଦ ମହାରାଜ କହନ୍ତି, ଇସ୍କନର ପ୍ରତିଷ୍ଠିତ ଆଚାର୍ଯ୍ୟ, ଦୁଇ ପ୍ରକାର ସଂଘ କରାଯାଏ, ଗୋଟେ ହେଉଛି ବାଣୀ ସଂଘ, ଗୋଟେ ହେଉଛି ବପୁ ସଂଘ। କଥା ମାଧ୍ୟମରେ ମଧ୍ୟ ଆମେ ତାଙ୍କର ସଙ୍ଗ କରୁଛେ, ଏବଂ ଆଜି ସାଙ୍ଗ ବାଳକମାନେ ଭଗବାନ ବପୁ ସଙ୍ଗ କରୁଛନ୍ତି, ଆଜି ଆମକୁ ଭଗବାନ ସୁଯୋଗ ପ୍ରଦାନ କରିଛନ୍ତି ବାଣୀ ମାଧ୍ୟମରେ ତାଙ୍କ ସଙ୍ଗ କରିବା ପାଇଁ। ତେଣୁ ଏହିଭଳି ଭାବରେ ସାକଂ ବୁଝବୁ କୃତ ପୁଣ୍ୟ ପୁଞ୍ଜା, ଭଗବାନ ଏଇ ଲୀଳା କରୁଥିଲା ବେଳେ ଘାସରକୁ ବଦ୍ଧ କରିଛନ୍ତି, ଏ ଲୀଳାକୁ ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇଟା ଭଗବାନଙ୍କର କୁମାର ବୟସର ଲୀଳା, କିନ୍ତୁ ଏଇଟାକୁ ସେ ବିସ୍ତାର ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବା ପାଇଁ ଚାହୁଁନଥିଲେ, କାରଣ ଏ ବହୁତ ଗଭୀର ତତ୍ତ୍ୱ ରହିଛି, ଗୁଢ଼ ଲୀଳା ସବୁ ରହିଛି, ଚାହୁଁନଥିଲେ। କିନ୍ତୁ ଖାଲି ଗୋଟିଏ କଥାରେ ଗୋଟିଏ ଶ୍ଳୋକରେ କହିଦେଲେ, ଏ ଲୀଳାଟି ଯଦିଓ କୁମାର ବୟସରେ ହେଇଥିଲା, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ଏଇଟାକୁ ପ୍ରଗଣ୍ଡ ବୟସରେ ଆଲୋଚନା କଲେ, ଆଜି ବର୍ତ୍ତମାନ ହେଲା ବୋଲି କହିଲେ। ତେଣୁ ଏତିକି ଯେତେବେଳେ କହିଦେଲେ, ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହନ୍ତି, ସେ କ'ଣ ବୟସ କ'ଣ ଶ୍ରବଣୀ ପରୀକ୍ଷିତ ଆଚାର୍ଯ୍ୟ ସେ ପରୀକ୍ଷିତ ମହାରାଜ, ତେଣୁ ଇଏ ଆମର ଆଦର୍ଶ, ଆମେ ଏହିଭଳି ଭାବରେ ଶ୍ରବଣ କରିବା ଏବଂ କୀର୍ତ୍ତନ ବୟାସକୀ ଅଭବ ବୟାସକୀ କୀର୍ତ୍ତନ, କୀର୍ତ୍ତନର ଆଚାର୍ଯ୍ୟ ହେଉଛନ୍ତି ବୟାସକୀ ସୁଖଦେବ ଗୋସ୍ୱାମୀ, ସେ ମଧ୍ୟ ତଲ୍ଲୀନ ହେଇକିରି ବର୍ଣ୍ଣନା କରୁଛନ୍ତି। ପରୀକ୍ଷିତ ମହାରାଜ ତଲ୍ଲୀନ ହେଇକି ଶ୍ରବଣ କରୁନାହାନ୍ତି, ସେ ପାହାନ କରୁଛନ୍ତି, ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇ ଶ୍ଳୋକଟି ଅଛନ୍ତି। ତେଣୁ ଇଏ ଯେତେବେଳେ କହୁଛନ୍ତି ଏଇଟାକୁ, ପରୀକ୍ଷିତ ମହାରାଜ କହିଲେ, ପ୍ରଭୁ କାହିଁକି ହେଲା ବ୍ରହ୍ମନ ଯୋଉ କାଳାନ୍ତର କୃତ, ଏଇ ଯୋଉ ପୌଗଣ୍ଡ କୁମାର ବୟସର ଲୀଳାଟିକୁ ପୌଗଣ୍ଡ ବୟସରେ କାହିଁକି କୁହାଗଲା, କାରଣ କ'ଣ? ତେଣୁ ଏଇଟା ଶୁଣିକିରି ସୁଖଦେବ ଗୋସ୍ୱାମୀ ସିଏ କ'ଣ ସମାଧିସ୍ଥ ହେଇଗଲେ। ତେଣୁ ସେଇଠି ଥିବା ଯେଉଁମାନେ ନାରଦ ମୁନି ବ୍ୟାସଦେବ ଏ ଅନ୍ୟମାନେ ସବୁ ବହୁତ ଜୋରରେ କୀର୍ତ୍ତନ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇଟାକୁ ଯେଉଁ କୀର୍ତ୍ତନ କଲେ, ସବୁ କୀର୍ତ୍ତନ ଯୋଉ ରହିଛି ବାଦ୍ୟଯନ୍ତ୍ର ମାଧ୍ୟମରେ ସବୁ କୀର୍ତ୍ତନ କଲେ, ଜୋର କୀର୍ତ୍ତନ ହେଲା। ତେଣୁ ସୁଖଦେବ ଗୋସ୍ୱାମୀଙ୍କର ବାହ୍ୟ ଆସିଲା, ଭାଇ ଆସିଲା ପରେ ସେ ପରୀକ୍ଷିତ ମହାରାଜଙ୍କୁ ବହୁତ ସୁନ୍ଦର ଭାବରେ ପ୍ରଶଂସା କରିଛନ୍ତି, ସାଧୁ ବିଟାନ କ'ଣ ଇଏ ହେଉଛି ସାଧୁଙ୍କର ଲକ୍ଷଣ ହେଉଛି ଏଇଟା କ'ଣ ନା, ସତାମୟଂ ସାର ଭୂତା ନିସର୍ଗୋ ଯଦର୍ଥ ବାଣୀ ସୁତଚେତ ସାମପି ପ୍ରତିକ୍ଷଣ ନବିବତ ଅଚ୍ୟୁତସ୍ୟ ଯତ୍ ସ୍ତ୍ରିୟା ବିଟାନ ଇବ ସାଧୁ ବାର୍ତ୍ତା। ସାଧୁଙ୍କର ଲକ୍ଷଣ କିଭଳି ଭାବରେ ନା, ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଶ୍ରେଷ୍ଠ ସାଧୁ କିଏ ନା, ସତାମୟଂ ସାର ଭୂତା ନିସର୍ଗ, ତାଙ୍କର ପ୍ରକୃତି ହେଉଛି କିଭଳି ଭାବରେ ନା, ସାର ବସ୍ତୁଗୁଡ଼ିକ ସେମାନେ ଗ୍ରହଣ କରନ୍ତି। ହଁ, ପରମାଂସ, ପରମାଂସ ଯେଉଁଭଳି ଭାବରେ ସାର କ୍ଷୀରଟିକୁ ଗ୍ରହଣ କରିକିରି ନୀରଟିକୁ ବା ପାଣି ଜଳଟିକୁ ତ୍ୟାଗ କରିଦିଏ, ସେଇଭଳି ଭାବ ସାଧୁ ମାନେ ଶ୍ରେଷ୍ଠ ସାଧୁ ହେଉଛନ୍ତି ଏଇଟା। ସାରଭୂତ ନିସର୍ଗ ଯଦର୍ଥ ବାଣୀ ଶ୍ରୁତ ଚେତ ସ୍ୱାମୀ, ତାଙ୍କର ଅର୍ଥ, ତାଙ୍କର ସବୁକିଛି, ବାଣୀ, ତାଙ୍କର ଶ୍ରବଣ, ତାଙ୍କର ହୃଦୟ, ସବୁକିଛି ଭଗବାନ ପାଇଁ ସରେଣ୍ଡର ହେଇଛି, ଭଗବାନ ପାଇଁ ଉତ୍ସର୍ଗୀକୃତ ହେଇଛି। ଶ୍ରୁତ ଚେତ ସାମପି, ଚେତ ସାମଧ୍ୟ, ଅପି ଅପି ଶବ୍ଦରେ ସବୁକିଛି। ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ଯତ୍, ଏ ଭଗବାନ ଲୀଳା ସବୁବେଳେ ନୂତନ। ଏଇଟା କେଉଁମାନେ ଅନୁଭବ କରିବେ ନା ଯେଉଁମାନେ ସେଇ ସ୍ତରକୁ ଯାଇଛନ୍ତି, ନହେଲେ ସେମାନେ ଭାବିବେ ହଁ ଏଇଟା ତ ଆମେ କରିଥିଲୁ ଗତ କଲି ଆଉ ଦରକାର ନାହିଁ, ଏଇଭଳି ଭାବରେ ଚିନ୍ତା କରିବେ। କିନ୍ତୁ ନବ୍ୟବତ ନୂତନ ଭଳି ଲାଗିବନି ତାଙ୍କୁ, ସାଧାରଣ ଭକ୍ତମାନଙ୍କୁ ଏ ନୂତନ ଲାଗିବନି, ପୁରୁଣା ଭଳିଆ ଲାଗିବ। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ନୂତନ ଲାଗିବ, ସେ ପୁରା ପୁରୁଣା କଥା ମଧ୍ୟ ନୂତନ ଭଳି ଲାଗିବ। ପ୍ରତିକ୍ଷଣ ପ୍ରତି ପ୍ରତି ସମୟରେ ନବ୍ୟବତ ନୂତନ ଭଳି ଲାଗିବ। ସ୍ତ୍ରିୟା ବିଟା ନାମ ଇବ ସାଧୁ ବାର୍ତ୍ତା, ଯେମିତି ଯେଉଁମାନେ ଲମ୍ପଟ ପୁରୁଷ ଭୌତିକ ସ୍ତରରେ ଅଛନ୍ତି ସେମାନଙ୍କର ଏକମାତ୍ର ଚିନ୍ତା ହେଉଛି ସ୍ତ୍ରୀ ଲୋକମାନଙ୍କୁ ସେ ଚିନ୍ତା କରିବେ, ସକାଳଠୁ ରାତି ପର୍ଯ୍ୟନ୍ତ ଚିନ୍ତା କରିବେ, ଶେଷ ହେବ ନାହିଁ ତାଙ୍କର କଥା। ବର୍ତ୍ତମାନ ଲୋକମାନେ କ'ଣ କରୁଛନ୍ତି ସକାଳୁ ଉଠିକିରି ଏଇଭଳି ଭାବରେ। ଭାଗବତ ମହାରମଣ ସୁଖଦେବ ଗୋସ୍ୱାମୀ ସେମାନଙ୍କ ପାଇଁ ମନ ଦୁଃଖରେ ଏ କଥାଟି କହିଛନ୍ତି, ଶ୍ଳୋକଟି ରହିଛନ୍ତି। ତେଣୁ ଅଧିକାଂଶ ଲୋକ ଏଇଭଳି ଭାବରେ ଆହାର ନିଦ୍ରା ଭୟ ମୈଥୁନ, ଏଇଥିରେ ସମୟ କଟିଯାଉଛି ତାଙ୍କର, ସେମାନେ ଜାଣିପାରୁନାହିଁ ମନୁଷ୍ୟ ଜନ୍ମଟା କିଭଳି ଭାବରେ ବ୍ୟବହୃତ ହେବା କଥା, ଏତେ ଉନ୍ନତ ଜନ୍ମ ସେମାନେ ପ୍ରାପ୍ତ ହେଇଛନ୍ତି। ତେଣୁ ଇଏ ଯେଉଁମାନେ ସାଧୁ ଲମ୍ପଟ ପୁରୁଷ ଭଳି, ଇଏ ମଧ୍ୟ ଭଗବାନ କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ରହିଛି। ସାଧୁ ବାର୍ତ୍ତା, ଭଗବାନ କଥା ଶୁଣିବା ପାଇଁ ସେମାନଙ୍କର ଆଗ୍ରହ ରହିଛି। ତେଣୁ ଏଇଭଳି ଭାବରେ କହିକିରି ଏଇ ଲୀଳାଟିକୁ ପୁଣି କହିଲେ, କିଭଳି ଭାବେ ବ୍ରହ୍ମା ଆସିଥିଲେ ଦର୍ଶନ କରିବା ପାଇଁ, ସେ ସମୟରେ ଏଇ ଯୋଉ ଯୋଉ ମଘାସୁରକୁ ବଦ୍ଧ କଲେ ଭଗବାନ, ବିରାଟ ଶବ୍ଦ ହେଲା, ସେ ଶବ୍ଦ ବ୍ରହ୍ମଲୋକରେ ଯାଇ ପହଞ୍ଚିଗଲା। ତେଣୁ ବ୍ରହ୍ମା ଆସି ଦେଖିଲା ବେଳକୁ ଦେବତାମାନେ ସେ ଫେରୁଛନ୍ତି, ପଚାରିଲେ କ'ଣ ହେଇଛି ନା ଆଜି ଅଘାସୁର ଉଦ୍ଧାର ହେଇଛି। ଏଇ ଲୀଳାଟିକୁ ଯେତେ ବର୍ଣ୍ଣନା କରୁଛନ୍ତି, ବ୍ରହ୍ମା ଚିନ୍ତା କରୁଛନ୍ତି ଅଘାସୁର ତାର ସେ ବିଧି, ସେ ବହୁତ ପ୍ରକାର ତାର ସବୁ ବ୍ୟବସ୍ଥା କରିଛନ୍ତି, କିଭଳି ଭାବରେ କର୍ମଫଳ ଭୋଗ କରିବେ, ଆମେ ସମସ୍ତେ କିଭଳି ଭାବରେ କର୍ମଫଳ ଭୋଗ କରୁଛେ, ବିଧି ବ୍ରହ୍ମା ସବୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଭଗବାନଙ୍କ ଶରଣରେ ଗଲେ ସେସବୁ ବଦଳିଯାଏ, ବ୍ରହ୍ମା ମଧ୍ୟ ମୋହିତ ହେଇଗଲେ। ଇଏ ଏଭଳି ଅଘାସୁରକୁ ଭଗବାନ ଉଦ୍ଧାର କରିଦେଲେ, ତାଙ୍କୁ ପାର୍ଶ୍ୱଦ ତ ପ୍ରଦାନ କଲେ। ତେଣୁ ଭଗବାନଙ୍କର ଆଉ କ'ଣ ମଞ୍ଜୁ ମହିମା ଅଛି ସେଇଟା ଜାଣିବା ପାଇଁ ସେ ଆସି ଦେଖୁଛନ୍ତି। ଭଗବାନ ଅଘାସୁରକୁ ବଦ୍ଧ କଲା ପରେ ପିକନିକ୍ କଲେ, ଆର କ'ଣ ଡେରି ହେଇଯାଇଥିଲା, ବହୁତ ଡେରି ହେଇଯାଇଥିଲା, ପ୍ରାତଃ ଭୋଜନ କରିବା କଥା ମଧ୍ୟାହ୍ନ ସମୟ ହେଇଗଲା, ଏଇ ଯୋଉ ଲୀଳା ମାଧ୍ୟମରେ ମଧ୍ୟାହ୍ନ ସମୟ ହେଇଗଲା। ତେଣୁ ଯାହା ହଉ, ଭଗବାନ ଭୋଜନ କରୁଛନ୍ତି ଯମୁନା କୁଲିନରେ, ବହୁତ ସୁନ୍ଦର ଭାବରେ 13 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଏଇଠୁ ବ୍ରହ୍ମା ଦେଖିକି ମୋହିତ ହେଇଗଲେ, କହିଲେ ଇଏ ସତରେ ଭଗବାନ ନା ଆଉ କିଏ। ଏଇଭଳି ଭାବରେ କହିକି ଯେତେବେଳେ ଚିନ୍ତା କଲେ, ଭଗବାନ ବ୍ୟବସ୍ଥାରେ ଏଇସବୁ ଲୀଳାଟି ହେଇଥିଲା, ବ୍ରହ୍ମା ପ୍ରକୃତରେ ମୋହିତ ହେଇଥିଲେ। ବ୍ରହ୍ମା କିନ୍ତୁ ଭାବୁଛନ୍ତି ମୁଁ ଭଗବାନଙ୍କୁ ମୋହିତ କରିବି, କୃଷ୍ଣକୁ ମୋହିତ କରିବି, କହିକିରି ଭଗବାନଙ୍କର ଯେଉଁ ବାଛୁରୀ ମାନେ ରହିଛନ୍ତି, ବତ୍ସା ମାନେ ରହିଛନ୍ତି, ତାଙ୍କୁ ନେଇଗଲେ। ଏବଂ ତାପରେ ଯେତେବେଳେ ଭଗବାନ ଜାଣିଲେ ବା ତାଙ୍କ ସାଙ୍ଗ ବାଳକ ମାନେ ଜାଣିଲେ, ସେତେବେଳେ ଭଗବାନ ଗଲେ ଅନୁସନ୍ଧାନରେ କୁଆଡ଼େ ଯାଇଛନ୍ତି ବୋଲି। ଗତ ଶ୍ଳୋକଟି ଆମେ ଏଇଟା ଆଲୋଚନା କରୁଥିଲେ, ଏଇଭଳି ଭାବରେ ବୁଲୁଥିଲେ, ସନ୍ଧାନ କରୁଥିଲେ କୁଆଡ଼େ ଗଲେ ମୋର ବତ୍ସା ମାନେ। ତେଣୁ ସେଠୁ ପାଇଲେନି, ଯେତେବେଳେ ଫେରିଲେ ସେତେବେଳେ ଭଗବାନ ତାଙ୍କର ସାଙ୍ଗ ବାଳକ ମାନଙ୍କୁ ନେଇଯାଇଥିଲେ। ଏଇସବୁ ଲୀଳାଟିକୁ ସବୁ ହେଇକିରି ଯେତେବେଳେ ବ୍ରହ୍ମ ଲୋକରେ ରଖିକି ତାଙ୍କୁ ଆସିଲେ, ପ୍ରକୃତରେ ବ୍ରହ୍ମା ଅରିଜିନାଲ ବାଳକ ବା ଅରିଜିନାଲ ମୂଳ ଯେଉଁମାନେ ରହିଛନ୍ତି ବତ୍ସା ମାନଙ୍କୁ ତାକୁ ନେଇନାହାନ୍ତି, ଏସବୁ ଡୁପ୍ଲିକେଟ୍, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାବାର୍ଥରେ କହିଛନ୍ତି। ବହୁତ ଗଭୀର ଲୀଳା ନା, ସେଥିପାଇଁ କହୁନଥିଲେ। ଯାହା ହଉ, ଏଇଟା ଯେତେବେଳେ ଆସି ଦେଖିଲେ ଭଗବାନ ଲୀଳା ସେଇଭଳି ଭାବରେ ଚାଲିଛି, ତେଣୁ ସେ ଆଶ୍ଚର୍ଯ୍ୟ ହେଲେ। ତେଣୁ ଗଲେ ଦେଖିବା ପାଇଁ ବ୍ରହ୍ମ ଲୋକ, ତାଙ୍କୁ ଗୋଟେ ସେକେଣ୍ଡ ଲାଗିବ ନାହିଁ, ଗୋଟେ ମୁହୂର୍ତ୍ତ, ଆ ଭିତରେ ଗୋଟେ ବର୍ଷ ଚାଲିଯାଇଛି। ଏଇଭଳି ଭାବରେ ଦେଖିଲେ ଭଗବାନ ଲୀଳା ସେ ଚାଲିଛି, ତେଣୁ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ଭଗବାନ ତାଙ୍କୁ କୃପା କରିଛନ୍ତି, ଭଗବାନ ନିଜର ସ୍ୱରୂପକୁ ତାଙ୍କୁ ଦେଖେଇଥିଲେ, ଦେଖେଇଲେ। ତେଣୁ ଦେଖିଲା ପରେ ବ୍ରହ୍ମା ନିଜର ଭୁଲ ବୁଝିପାରିକିରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଇ 14 ଅଧ୍ୟାୟରେ ଯୋଉ ଶ୍ଳୋକ ସବୁ ରହିଛି, 40 ଶ୍ଳୋକରେ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ଆଇ ଆମ୍ ସରି, ଆଇ ଆମ୍ ସରି, ଆଇ ଆମ୍ ସରି ଯୋଉ ରହିଛି ସେଇଭଳି ଭାବେ। ଏଇ କ୍ଷମା ପ୍ରାର୍ଥନା ମାଧ୍ୟମରେ ଯୋଉ ସବୁ କଥା କହିଛନ୍ତି, ଉକ୍ତି କହିଛନ୍ତି, ଇଏ ଭଗବତ ତତ୍ତ୍ୱକୁ ନିରୂପଣ କରାଯାଉଛି। ଦଶମ ସ୍କନ୍ଧ 14 ଅଧ୍ୟାୟରେ ବହୁତ ଏ ଶ୍ଳୋକ 40ଟି ଶ୍ଳୋକରେ ଭଗବାନ ଯୋଉ ପ୍ରାର୍ଥନା କରିଛନ୍ତି, ଏଇ ମାଧ୍ୟମରେ ଭଗବାନ ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି ବ୍ରହ୍ମାଙ୍କ ମାଧ୍ୟମରେ। 40ଟି ଶ୍ଳୋକ ଆମେ ଆଲୋଚନା କରିବା। ଗତକାଲି ଆମେ ପ୍ରଥମ ଶ୍ଳୋକଟି କହିଥିଲେ, 41-42 ଏଇ 2ଟି ଶ୍ଳୋକରେ ବ୍ରହ୍ମା ଫେରିବେ। 43ରୁ 46 କ'ଣ ହବ ନା, ଭଗବାନଙ୍କର ସେଇଭଳି ଶକ୍ତି ରହିଛି, ଏଇଟା ବର୍ଣ୍ଣନା କରାଯିବ ସୁଖଦେବ ଗୋସ୍ୱାମୀ କହିବେ। 47ରୁ 48 ଏଇ 2ଟି ଶ୍ଳୋକରେ ଭଗବାନ ବ୍ରଜକୁ ଫେରିବେ, ଏ ଲୀଳାଟି ବର୍ଣ୍ଣନା କରାଯିବ। 49ରୁ 54 ଏ 7ଟି ଶ୍ଳୋକରେ କିଭଳି ଭାବରେ ଭଗବାନଙ୍କର ଭଗବାନ କିପରି ବ୍ରଜବାସୀ ମାନଙ୍କର ଅତ୍ୟନ୍ତ ପ୍ରିୟ ସେ ବିଷୟରେ ବର୍ଣ୍ଣନା କରାଯିବ। ଆମର ପ୍ରକୃତ ପ୍ରିୟ ହେଉଛନ୍ତି ଆମର ଆତ୍ମା, ତେଣୁ ଭଗବାନ ହେଉଛନ୍ତି ପରମାତ୍ମା। 55ରୁ 61 ଏ 7ଟି ଶ୍ଳୋକରେ ଏଇଟା ବର୍ଣ୍ଣନା କରାଯିବ। ଏ ଫଳ ଶ୍ରୁତି, ଏଇ ଯେ ଆମେ ଶ୍ରବଣ କରୁଛେ କଥା, ତାର ଫଳ କ'ଣ ରହିଛି, ଶ୍ରୁତି ଫଳ। ତେଣୁ ଗତକାଲି ଆମେ କହିଥିଲେ କ'ଣ, ନମୁଡ଼ିଏତି ଅବ୍ରବପୁଷେ ତଡ଼ିଦମ୍ବରାୟ, ଗତକାଲି ଯେଉଁ ଶ୍ଳୋକଟି କହିଥିଲେ ସେଇ ଶ୍ଳୋକରେ ଆମେ କହୁଥିଲୁ କିଭଳି ଭାବରେ ଭଗବାନ ସବୁ ଧାରଣ କରିଛନ୍ତି, ଯାହାଙ୍କର ବାଡ଼ି ଏବଂ ବିଷାଣୁକୁ ଭଗବାନ ବା ଯେଉଁ ସିଙ୍ଗାକୁ ଭଗବାନ ବାମ କନ୍ଧରେ ଧାରଣ ବାମ କାଖରେ ଧାରଣ କରିଛନ୍ତି, ଏବଂ ଯେଉଁ ବାଂଶୁରୀ ରହିଛି ଭଗବାନ କ'ଣ କରୁଛନ୍ତି ତାଙ୍କର ଯୋଉ ରଖିଛନ୍ତି, କାଞ୍ଚି ରହିଛି ବେଲ୍ଟ ଭଳି ରହିଛି ତା ଭିତରେ ରଖିଛନ୍ତି ଖୋସିଛନ୍ତି, ଏବଂ ଏସବୁ ସବୁ ବର୍ଣ୍ଣନା କରାଯାଇଛି। ଶୁଭଦିନୀ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଭଗବାନ ଯୋଉ କବଳ ବେତ୍ର ବେଣୁ, କବଳ କହିଲେ ହସ୍ତରେ ଦହ୍ୟନ୍ନ ଧାରଣ କରିଛନ୍ତି, ସେଟା କୋଉ ହସ୍ତରେ ନା ବାମ ହାତରେ, ବାମ ହାତରେ କବଳ ବେଣୁ ବା ଯୋଉ ରହିଛନ୍ତି ଦହ୍ୟନ୍ନ ଧାରଣ କରିକିରି ଆଙ୍ଗୁଠି ସନ୍ଧିରେ ସବୁ ଆଚାର ସବୁ ରଖିଛନ୍ତି, ଟିକେ ଟିକେ ଖାଇ ଖାଇକି ଯାଉଛନ୍ତି। ଏଇ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି ବ୍ରହ୍ମା ତାଙ୍କ ପ୍ରଥମ ସ୍ତୁତିରେ କହୁଛନ୍ତି, ସେ ବହୁତ ମନୋହର ଶ୍ଳୋକ, ବହୁତ ମନୋହର ଭଗବାନ ରୂପ, ଯେଉଁ ସେଇ ଶ୍ଳୋକଟି ଯୋଉ କହିଥିଲେ ବର୍ତ୍ତମାନ ସେ ତା କହୁଛନ୍ତି, ଆଶା ବିଦେବ ବପୁଷୁ ମଦନ ଗୃହାସ୍ୟ, ପ୍ରଭୁ ଏଇ ଯୋଉ ଆପଣଙ୍କର ବପୁ ଆପଣଙ୍କର ତନୁ ବା ଶରୀର ଯୋଉ ଦେଇ ଦର୍ଶନ କରି ଦଉଛନ୍ତି ଆମକୁ ଦେଖାଉଛନ୍ତି, ଏ ଭଗବାନ କୃପା। ତୃତୀୟ ସ୍କନ୍ଧରେ ମଧ୍ୟ ଏଇଭଳି ଭାବରେ ଶ୍ଳୋକଟି ରହିଛନ୍ତି, ବ୍ରହ୍ମା ସ୍ତୁତି କରିଛନ୍ତି କ'ଣ ନା, ଯେଉଁମାନେ ଭଗବାନ ଭକ୍ତମାନଙ୍କୁ କୃପା କରିବା ପାଇଁ ଶାସ୍ତ୍ର ଚକ୍ଷୁଷା ତତତ୍ ବପୁ ଅନୁଗ୍ରହସ୍ୟ ସଦନୁଗ୍ରହାୟ, ଭଗବାନ ଯୋଉ ବପୁ ଶରୀର ଧାରଣ କରନ୍ତି ତାଙ୍କର ଭକ୍ତମାନଙ୍କର ଇଚ୍ଛା ଅନୁସାରେ ଭଗବାନ ସେ ଶରୀରକୁ ଧାରଣ କରନ୍ତି, ଏ ସଚ୍ଚିଦାନନ୍ଦ ଶରୀର। ତେଣୁ ସେଇ କଥାଟି ବର୍ତ୍ତମାନ ଏଠି କହୁଛନ୍ତି, ଅଶାପି ଦେବ ବପୁଷୁ ମଦନୁଗ୍ରହସ୍ୟ, ପ୍ରଭୁ ଆପଣଙ୍କର ଏଇ ଯୋଉ ବପୁ ରହିଛି ଶରୀର ରହିଛି ମୋ ପ୍ରତି ଅନୁଗ୍ରହ କରୁଛନ୍ତି, ଏ ବ୍ରହ୍ମାଙ୍କ ମାଧ୍ୟମରେ ଆମମାନଙ୍କ ପ୍ରତି ମଧ୍ୟ ଅନୁଗ୍ରହ କରୁଛନ୍ତି ଏ ଶରୀର ଏ ରୂପ। ଗତକାଲି ଆମେ ଆଲୋଚନା କରିଥିଲୁ ସେ ଶ୍ଳୋକଟି, ଭଗବାନ ସେଇ ରୂପରେ ବୁଲୁଛନ୍ତି, ତେଣୁ ବା ସେଠି କହୁଛନ୍ତି ଅଶ୍ୟ ଅପି ଦେବ ବପୁଷୁ, ଏ ଅଶ୍ୟ କହିଲେ ଏଇ ରୂପ, ଅଶ୍ୟ ଆପଣଙ୍କର ଏଇ ଯୋଉ ରୂପ ଅଶ୍ୟ ଅଶ୍ୟ ଅପି ଦେବ ବପୁଷୁ ମଦନୁଗ୍ରହସ୍ୟ, ମୋର ମୋ ପ୍ରତି ଅନୁଗ୍ରହ କରିବା ପାଇଁ ଏ ରୂପକୁ ଆପଣ ଧାରଣ କରିଛନ୍ତି ପ୍ରଭୁ, କ'ଣ ନା ସ୍ୱଚ୍ଛାମୟସ୍ୟ ନତୁ ଭୂତମୟସ୍ୟ କୋପି, ଏ ଭଗବାନଙ୍କର ଇଚ୍ଛାରେ ହେଇଛି, ଏଇଟା ଭୂତମୟସ୍ୟ ନୁହଁ, ସାଧାରଣ ଜୀବମାନଙ୍କ ଭଳି ଭଗବାନଙ୍କ ଶରୀର ନୁହଁ, ସଚ୍ଚିଦାନନ୍ଦ ଶରୀର। କୌଣସି ଅବସ୍ଥାରେ ଭଗବାନଙ୍କ ଶରୀର ମାଙ୍କର ଗର୍ଭରେ ଥିଲା ଆମର ବିନ୍ତେ ସଚ୍ଚିଦାନନ୍ଦ, ଆମେ ଶୁଣୁଥିଲେ କିଭଳି ଭାବରେ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତି ରହିଛି, ବ୍ରହ୍ମା ଆସି ଭଗବାନ ସ୍ତୁତି କରୁଛନ୍ତି, ବ୍ରହ୍ମା ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁଦ ସ୍ତୁନତି ଦିବ୍ୟସ୍ତବୀ, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ସମସ୍ତେ ଭଗବାନଙ୍କୁ ସ୍ତବ କରିଛନ୍ତି, ଗର୍ଭସ୍ତୁତିରେ ସେଟା ବର୍ଣ୍ଣନା କରାଯାଇଛି। ସେ ସ୍ୱଚ୍ଛାମୟ ଭଗବାନ ଆସୁଥିବା ଆନନ୍ଦ ଶରୀର, ଏ ଭୌତିକ ଶରୀର ନୁହଁ ଭଗବାନଙ୍କର, ନିଏସେ ମହିତ୍ୱମ ଅବଶିତ ମନଶାନ୍ତରେଣ, ବ୍ରହ୍ମାଙ୍କର ମନ କିଭଳି ଭାବରେ ନା ସ୍ୱଚ୍ଛ ମନ, ମନରେ କୌଣସି ମଳ ନାହିଁ, ଅମଳ ମଳରୁ ମୁକ୍ତ, କାମ କ୍ରୋଧ ଲୋଭ ମଦ ମାସ୍ୟ ଯେଉଁ ସବୁ ଆମ ମନରେ ରହିଛି ସେଥିପାଇଁ ଚଞ୍ଚଳ, କିନ୍ତୁ ଯେଉଁମାନଙ୍କର ଶୁଦ୍ଧ ମନ ସେମାନଙ୍କର ମନଟା ସେମାନେ ଭଗବାନଙ୍କ ମନଟା ସଭି ମନ କୃଷ୍ଣ ପଦାର ବିନ୍ଦେବ ସ୍ୱଚ୍ଛ ମନ ଯେଉଁ ରହିଛି ସେମାନେ ଯେମିତି ପରୀକ୍ଷା ଅମ୍ବରୀଶ ମହାରାଜ ମନରେ ଭଗବାନ ସ୍ମରଣ କରୁଥିଲେ ସଭି ମନ କୃଷ୍ଣ ପଦାର ବିନ୍ଦେବ ଭଗବାନ ପାଦ ପଦ୍ମରେ ମନଟି ରହିକି ଲାଗିକି ରହିଥିଲା ସମଗ୍ର ପୃଥିବୀର ସମ୍ରାଟ ଥାଇକରି ମଧ୍ୟ ଏଇଭଳି ଭାବରେ କରୁଥିଲେ ତେଣୁ ଭଗବାନ ଏଇଭଳି ଭାବରେ ନ ସେ ମହିତମ ହେ ଈଶ ହେ ପ୍ରଭୁ ଭଗବାନ ଈଶ୍ୱର ପରମ କୃଷ୍ଣ ପରମେଶ୍ୱର ସେ ସବୁକିଛିର ନିୟନ୍ତ୍ରଣକାରୀ ଭଗବାନଙ୍କ ମହିମାକୁ କିଏ ଜାଣିପାରିବ ମହିତ୍ୱ କହିଲେ ଭଗବାନ ମହିମା ଅବସିତମ ଆମେ ଜାଣିପାରିବା ନାହିଁ ଭଗବାନ ମହିମା ଆମେ ଚିନ୍ତା କରିବା ଆମ ହିସାବରେ ଆମେ ପ୍ରଭୁପାଦ ମହାରାଜ ଏଇଟାକୁ କହନ୍ତି ଡକ୍ଟର ଫ୍ରକ୍ସ ଫିଲୋସଫି ଗୋଟେ ବେଙ୍ଗ ତାର ଗୋଟେ ସନ୍ତାନ ଦେଖିଲେ ଗୋଟେ ହାତୀକୁ ଦେଖିଲେ ତେଣୁ ସେ କହିଲେ ଆଜି ଗୋଟେ ବିରାଟ ବଡ଼ ଜନ୍ତୁକୁ ମୁଁ ଦେଖିଲି କେତେ କେତେ ବଡ଼ କହିକି ତା ପେଟ ଫୁଲେଇବାକୁ ବସିଲା ତେଣୁ ଏଇଭଳିଆ ଫୁଲେଇ ଫୁଲେଇକିରି ସେ ତା ପେଟ ଫାଟିଗଲା ପ୍ରଭୁପାଦ ମହାରାଜ ଆଉ ଗୋଟେ ମୋତେ ଉଦାହରଣ ଦେଇଛନ୍ତି ଯେଉଁ ବେଙ୍ଗକୁ ଯଦି କୁହାଯିବ ଗୋଟେ ମହାସାଗର ବିଷୟରେ ପ୍ରଶାନ୍ତ ମହାସାଗର ବିଷୟରେ ଯଦି କୁହାଯିବ ବେଙ୍ଗ କୂପମଣ୍ଡୁକ ତାକୁ କୁହାଯାଏ କୂପମଣ୍ଡୁକ କୁହେରେ ରହନ୍ତି ସେ ମଣ୍ଡୁକ କିନ୍ତୁ ସେ ଚିନ୍ତା କରିବ ଗୋଟେ ସାଗରକୁ ଗୋଟେ ସମୁଦ୍ରକୁ କିଭଳି ଭାବରେ ନା କେତେ ଗୁଣ ଏଇ କୂପର ହବ ସେଇଭଳି ଭାବରେ ଆମେ ବୁଝିପାରିବା ନାହିଁ ଭଗବାନଙ୍କର ମହିମା ବ୍ରହ୍ମା ବୁଝିପାରୁନାହାନ୍ତି ଆମ କଥା କ'ଣ ସେଇ ଚିଜ କଥା କହୁଛନ୍ତି ସେ ମହିତମ ଅବସିତମ ମନସାନ୍ତରେଣ ବ୍ରହ୍ମାଙ୍କର ମନ କିଭଳି ଭାବେ ନା ସ୍ୱଚ୍ଛ ମନ ସ୍ୱଚ୍ଛ ମନରେ ଆମେ ଭଗବାନ ଦର୍ଶନ କରିବା ଶ୍ରବଣ ମାନେ ଚିନ୍ତନ କରିପାରିବା ଚଞ୍ଚଳଙ୍ଗୀ ମନ କୃଷ୍ଣ ଅର୍ଜୁନ କହିଲେ ମନଟା ଚଞ୍ଚଳ ହେଇଗଲେ ଭଗବାନ ଚିନ୍ତା କରିପାରିବା ନାହିଁ ଧ୍ୟାନ କରିପାରିବା ନାହିଁ ତେଣୁ ବ୍ରହ୍ମାଙ୍କର ମନ ସେଇଭଳି ଭାବରେ ସେ କହୁଛି ମୁଁ ଜାଣିପାରୁ ନାହିଁ ସାକ୍ଷାତ ଦେବ କିମୁତା ଆତ୍ମ ସୁଖାନୁଭୂତି ଭଗବାନ ଶରୀର ବିଷୟରେ ଆମେ ଜାଣିପାରୁ ନାହିଁ ଆଉ ଭଗବାନ ଯୋଉ ହୃଦୟ ଭିତରେ ଭଗବାନ ଶରୀର ଆଉ ଆତ୍ମା ବିଷୟରେ କିଛି ତଫାତ ନାହିଁ ତଥାପି ଆତ୍ମା ସୁଖାନୁଭୂତି ଭଗବାନ ଯୋଉ ଆନନ୍ଦ ପ୍ରାପ୍ତ ହଉଛନ୍ତି ସେଟା ଆମେ କଣ କହିବା ବ୍ରହ୍ମା କହିଲେ ମୁଁ କଣ କହିପାରିବି ଆପଣଙ୍କ ଯୋଉ ଆନନ୍ଦ ରହିଛି ଭଗବାନ ଭକ୍ତମାନଙ୍କ ମଧ୍ୟ ସେଇଭଳି ଭାବରେ ଆନନ୍ଦ ରହିଛି ଆନନ୍ଦାନୁଭୂତି ବର୍ଦ୍ଧନ ମହାପ୍ରଭୁ ଏଇଟା କହିଲେ ତେଣୁ ଏ ଶ୍ଲୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭାବାର୍ଥରେ ଏଇଟା କୁହାଯାଇଛି ପାଞ୍ଚ ପ୍ରକାର ଅବିଦ୍ୟା ବିଷୟରେ ଏଠି କୁହାଯାଇଛି ପାଞ୍ଚ ପ୍ରକାର ଅବିଦ୍ୟା କଣ କଣ ସେଇଟା ଭଗବାନ କୃଷ୍ଣଙ୍କ ଚିନ୍ମୟ ଶରୀର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତାଙ୍କର ବିଷ୍ଣୁ ତତ୍ତ୍ୱ ନାମକ ଅଂଶ ପ୍ରକାଶ ମାଧ୍ୟମରେ ମଧ୍ୟ କ୍ରିୟାଶୀଳ ରହିବାକୁ ସକ୍ଷମ ବ୍ରହ୍ମ ସଂହିତାରେ ସ୍ୱୟଂ ବ୍ରହ୍ମା ଯେପରି କହିଛନ୍ତି ଅଙ୍ଗାନି ଯଶ ସକଳେ ଇନ୍ଦ୍ରିୟବୃତ୍ତିମାନ୍ତି ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ ଭଗବାନ ଯେ କେବଳ ମାତ୍ର ତାଙ୍କର ଯେକୌଣସି ଅଙ୍ଗ ଦ୍ୱାରା ଯେକୌଣସି ଦୈହିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ତାହା ନୁହେଁ ପ୍ରକୃତ ପକ୍ଷେ ସେ ତାଙ୍କର ବିଷ୍ଣୁ ତତ୍ତ୍ୱ ବା ଯେକୌଣସି ଜୀବର ଆଖି ଦ୍ୱାରା ମଧ୍ୟ ଦର୍ଶନ କରିପାରନ୍ତି ଏବଂ ସେହିପରି ଯେକୌଣସି ବିଷ୍ଣୁ ତତ୍ତ୍ୱ ବା ଜୀବ ତତ୍ତ୍ୱର ଜ୍ଞାନ ଦ୍ୱାରା ଶ୍ରବଣ କରିପାରନ୍ତି ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯଦିଓ ଭଗବାନ ତାଙ୍କର ଯେକୌଣସି ଏକ ଇନ୍ଦ୍ରିୟ ମାଧ୍ୟମରେ ଯେକୌଣସି କାର୍ଯ୍ୟ ମଧ୍ୟ କରିପାରନ୍ତି କିନ୍ତୁ ଅପ୍ରାକୃତ କୃଷ୍ଣ ଲୀଳାରେ ସେ ସାଧାରଣତଃ ନିଜ ଚକ୍ଷୁ ଦ୍ୱାରା ଦର୍ଶନ କରନ୍ତି ତାଙ୍କର ହାତ ଦ୍ୱାରା ସ୍ପର୍ଶ କରନ୍ତି ତାଙ୍କର କାନ ଦ୍ୱାରା ମଧ୍ୟ ଦର୍ଶନ କରନ୍ତି ଇତ୍ୟାଦି ଏହିପରି ଭାବରେ ସେ ପରମ ସୁନ୍ଦର ଓ ମନୋହର ଗୋପ ଶିଶୁଟିଏ ପରି ଆଚରଣ କରନ୍ତି ତେଣୁ ଏଠି ପାଞ୍ଚଟି ଅବିଦ୍ୟା ବିଷୟରେ କୁହାଯାଇଛି ଏଠି ସବୁ କଥା ବର୍ଣ୍ଣନା କରାଯାଇ ନାହିଁ କିନ୍ତୁ ଅରିଜିନାଲ ଶ୍ଲୋକରେ ସେଟା ରହିଛି କଣ ସେ ପାଞ୍ଚ ପ୍ରକାର ଅବିଦ୍ୟା କଣ ନା ନା ଏଠି ଏଇ ଯୋଉ ପାଞ୍ଚଟି ବିଷୟ କୁହାଯାଇଛି ନା ସେଇ କଥା କହୁଛନ୍ତି କଣ କଣ ସେ ପାଞ୍ଚ ପ୍ରକାର ବିଦ୍ୟା ବହୁତ କଥା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ ଦେଇଛନ୍ତି ସବୁଗୁଡ଼ା ବର୍ଣ୍ଣନା କରାଯାଇ ନାହିଁ ସେ ପାଞ୍ଚ ପ୍ରକାର ବିଦ୍ୟା ହେଉଛି କଣ କଣ ନା ଏଇ ଶୋକଟି କାହିଁକି କୁହାଗଲା ତାର କାରଣ ହେଉଛି ଭଗବାନଙ୍କୁ ଯଦି ପ୍ରଥମ ଶ୍ଳୋକରେ କହିଲେ ନମିଡ଼ିଏ ତିଏ ଅଭ୍ରଗୋପି ସେ ତଡ଼ିତମ୍ ବରାୟ, ତେଣୁ ଭଗବାନ କହିବେ ଯେ ତମେ ଯେ ତମେ ବ୍ରହ୍ମା, ତମେ ହେଉଛ ଏ ଭୌତିକ ଜଗତର ଶ୍ରେଷ୍ଠ ବ୍ୟକ୍ତି, ତମେ ମୋତେ ମୁଁ ହେଉଛି ସାଧାରଣ ଗୋଟେ ଗୋପ ବାଳକ, ମୋତେ ତମେ ପ୍ରଣାମ କରୁଛ, ନମସ୍କାର କରୁଛ, ତେଣୁ ତମେ ହେଉଛ ବହୁତ ପୁରାଣ ପୁରୁଷ, ବହୁତ ବର୍ଷ ତାଙ୍କୁ ହେଇଯାଇଛି ବ୍ରହ୍ମାଙ୍କୁ, 50 ବର୍ଷ ହେଇଗଲାଣି, ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 432 କୋଟି ବର୍ଷ, କିନ୍ତୁ ଭଗବାନ ସେ ତ ମାତ୍ର 5 ବର୍ଷର ବାଳକ। ହଁ, ବ୍ରହ୍ମା ହେଉଛି ସବୁକିଛି ଜ୍ଞାନ ପ୍ରାପ୍ତ ହେଇଛନ୍ତି, କିନ୍ତୁ ଇଏ ଅଜ୍ଞାନ ଅଜ୍ଞାନ ଭିତରେ ରହିଛନ୍ତି, ଭଗବାନ କାଳେ କହିବେ, ସେଇଥିପାଇଁ ଏଇ ଶ୍ଳୋକଟି କହିଲେ। ସେ ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଦେବତା, କିନ୍ତୁ ଇଏ ଜଣେ ଦେବତାମାନଙ୍କ ମୁହଁରେ ମୋହିତ ହେଇକି ରହିଛନ୍ତି, ଏଇଭଳି ଭାବରେ ଯଦି ଭଗବାନ କାଳେ କହିବେ, ସେଇଥିପାଇଁ ଏଇ ଶ୍ଳୋକଟି କହିଲେ। ତେଣୁ ଏଇ ଶ୍ଳୋକ କହୁଛନ୍ତି ଅବଶିତୁମ, ଭଗବାନ ଯୋଉ ଶକ୍ତି ରହିଛି ଆମେ କଳ୍ପନା କରିପାରିବା ନାହିଁ। ଆଉ ଭଗବାନଙ୍କର ଏ ଯୋଉ କୁମାର ବୟସ ଲୀଳାକୁ ଯଦି ଆମେ ବୁଝିପାରୁନାହୁଁ, ବ୍ରହ୍ମା କହୁଛନ୍ତି କୈଶୋର ବୟସ ଲୀଳାକୁ କଣ ବୁଝିପାରିବା, ଯୋଉ ରାସ ଲୀଳା ଯୋଉ କରିଥିଲେ, ଏଇଭଳି ଭାବରେ ରହିଛି 5ଟି ଜ୍ଞାନ ବିଷୟରେ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ ଯୋଉ ରୂପ ରହିଛି ଏସବୁ କଥା କହୁଛନ୍ତି। ରୂପ ଯୋଉ କହିଲେ ନା ବୁଝିପାରୁ ନାହିଁ ଭଗବାନ କିଭଳି ଭାବରେ ସ୍ୱଚ୍ଛାମୟ ଧାରଣ କରିଛନ୍ତି, ଏଇଟାକୁ ଏ ମନରେ ମଧ୍ୟ ବୁଝିପାରୁ ନାହାନ୍ତି, ଏବଂ ଭଗବାନଙ୍କର ଆତ୍ମସୁଖ କଥା କ'ଣ କହିବା, ଏ 5 ପ୍ରକାର ବିଦ୍ୟା ବୋଲି କୁହାଯାଉଛି। ତେଣୁ ଯୋଉ ଭଗବାନଙ୍କୁ ଯୋଉ ଭଗବାନ ପ୍ରତି ସେ ଅପରାଧ କରିଦେଲେ ସେଇଥିପାଇଁ କ୍ଷମା ଭିକ୍ଷା କରୁଛନ୍ତି, ବହୁତ ରହିଛି, ଆମେ ଏଠୁ ଏତେ ଆଲୋଚନା କରିପାରିବା ନାହିଁ। ଭଗବାନ କହୁଛନ୍ତି ଯେ ଦେବ ବପୁ ଏଟା ବାସୁଦେବ, ବାସୁଦେବ ବସୁଦେବ ଯେଉଁମାନେ ଶୁଦ୍ଧ ସତ୍ୟ ସ୍ତରରେ ଆସନ୍ତି ସେମାନେ ଜାଣିପାରିବେ ବାସୁଦେବଙ୍କୁ, ଏ ମୋର ମୋ ପ୍ରତି ଅନୁଗ୍ରହ କରିବା ପାଇଁ ଯୋଉ କହିଲେ, ଇଏ ହଉଛି କ'ଣ ନା ଯୋଉ ଚତୁଶୃଙ୍ଗୀ ଭାଗବତ ଭଗବାନ ଶୁଣେଇଛନ୍ତି, ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35, ଏଇଟାକୁ ବ୍ରହ୍ମା ଚିନ୍ତା କରୁଛନ୍ତି, ମୋତେ ଅନୁଗ୍ରହ କରିକି ଏଇସବୁ ଶିକ୍ଷା ଦେଇଛନ୍ତି। ଇଚ୍ଛାମୟ କହିଲେ ଭଗବାନ ନିଜର ଇଚ୍ଛା ଅନୁସାରେ ଏ ଶରୀରକୁ ଧାରଣ କରିଛନ୍ତି, ସାଧାରଣ ଜୀବମାନଙ୍କ ଭଳି ଭଗବାନଙ୍କ ଶରୀର ନୁହଁ, ଏଇଭଳି ଭାବରେ ଭଗବାନ ମହିତ୍ୱ ରହିଛି, ବହୁତ ଯୋଉ ରହିଛି ଭଗବାନଙ୍କ ବିଷ୍ଣୁ ତତ୍ତ୍ୱ ସବୁ ରହିଛି, ତାଠାରୁ ଶ୍ରେଷ୍ଠ ହେଉଛି ଭଗବାନ ଦୁର୍ଭିଜ ରୂପ ମୁରଳୀ ଧାରଣ କରିଛନ୍ତି ଏ ରୂପ, ଏବଂ ଭଗବାନ ଯୋଉ ଲୀଳା ସବୁ କରୁଛନ୍ତି, କ'ଣ ଚୋରି କରୁଛନ୍ତି, ଲବଣ ଚୋରି କରୁଛନ୍ତି, ଏବଂ ନିଜକୁ ବିସ୍ତାର କରିକି ଏବେ କରିବେ, ସମସ୍ତ ଗୋପୀମାନଙ୍କ ସ୍ଥାନ ପାଳନ କରିବେ, ତାଙ୍କ ପୁତ୍ର ରୂପରେ ରହିବେ, ଏସବୁ ବର୍ଣ୍ଣନା କରାଯିବ, ଏବଂ ଭଗବାନ ଯୋଉ ବତ୍ସାଚାରଣ କରୁଛନ୍ତି, ବେଣୁବାଦନ କରୁଛନ୍ତି, ଏଇଭଳି ଭାବରେ ଯୋଉ ରହିଛି ଆତ୍ମା ସୁଖାନୁଭୂତା, ଇଏ ଭଗବାନ ସୁଖ, ସେ କ'ଣ ବୁଝିବେ ବ୍ରହ୍ମା। ତେଣୁ ଏ ଶ୍ଳୋକରେ ଆମର କୁହାଯାଇଛି ଆମେ ଖାଲି ସନାତନ ଗୋସ୍ୱାମୀଙ୍କର ଏଟାକୁ କହିବା, ବହୁତ ଭାଷ୍ୟମାନେ ସବୁ ରହିଛନ୍ତି, କ'ଣ ନା ଆତ୍ମା ସୁଖାନୁଭୂତ୍ୟା, ଇଂଲିଶଟା ମୁଁ ଖୋଲିଦେଲି ତ ଅସୁବିଧା ହେଉଛି, 10ମ ସ୍କନ୍ଧ ତୃତୀୟ ଅଧ୍ୟାୟ 24 ଶ୍ଳୋକକୁ ଉଦ୍ଧାର କରିଛନ୍ତି ସନାତନ ଗୋସ୍ୱାମୀ। ରୂପମ ଯତ୍ତତ୍ ପ୍ରାହୁ ଅବ୍ୟକ୍ତମ ଆଦ୍ୟମ ବ୍ରହ୍ମ ଜ୍ୟୋତିର୍ ନିର୍ଗୁଣମ ନିର୍ବିକାରମ ସତ୍ତା ମାତ୍ରମ ନିର୍ବିଶେଷମ ନିରୀହମ ସତ୍ତ୍ୱମ ସାକ୍ଷାତ ବିଷ୍ଣୁ ଅଧ୍ୟାତ୍ମ ଦୀପ ଦ୍ୟାଟ ଫର୍ମ ହୁଇଚ୍ ଦେ ସେ ଇଜ୍ ଇନଭିଜିବୁଲ ଦ କଜ୍ ଅଫ୍ ଅଲ୍ କଜେସ୍ ଦ ଗ୍ରେଟେଷ୍ଟ ସେଲ୍ଫ ମ୍ୟାନିଫେଷ୍ଟିଂ ୱିଦାଉଟ୍ କ୍ୱାଲିଟିଜ୍ ୱିଦାଉଟ୍ ଚେଞ୍ଜ ପ୍ୟୋର୍ ଏକ୍ଜିଷ୍ଟେନ୍ସ ୱିଦାଉଟ୍ ଭେରାଇଟି ଆଣ୍ଡ ୱିଦାଉଟ୍ ଆକ୍ସନ୍ ଇଜ୍ ଡାଇରେକ୍ଟଲି ୟୁ ଦ ସୁପ୍ରିମ୍ ଲର୍ଡ ହୁ ମ୍ୟାନିଫେଷ୍ଟ ଆୱାର ଇଣ୍ଟେଲିଜେନ୍ସ। 10ମ ସ୍କନ୍ଧ ତୃତୀୟ ଅଧ୍ୟାୟରେ এটাকু বসুদেব স্তুতি করছেন ভগবান রূপক, ভগবান যেতে বাসুদেব রূপের আবির্ভাব হয়েছিলে, বসুদেব এবং দেবকী তাঙ্কু স্তুতি করলে, সেতুরে গোটে শ্লোক রয়েছে। তেমন সেইভাবে ভাবে যেতে ব্রহ্মা আজ স্তুতি করলে ভগবান কু মাঙ্কর গর্ভরে থিলে, দেবকী গর্ভরে থিলে, এই শ্লোকটিকে সনাতন গোস্বামী উদ্ধার করেছেন দশম স্কন্ধ দ্বিতীয় অধ্যায় শ্লোক 26। সত্যব্রতং সত্য পরং ত্রিসত্যং সত্যাস যোনি নিহিতং চ সত্যে সত্যাস সত্যামৃত সত্য নেত্রম সত্যাত্মকং ত্বং শরণং প্রপন্না। আমি প্রথমে ভাগবত প্রথম শ্লোকরূপ আগলাম সত্যং পরম ধীমহি, কিভাবে সে পরম সত্য না এইভাবে ভাবে সত্যব্রত, তাঙ্কর ব্রত হচ্ছে সত্য। কোন ভগবান ব্রত? ভগবান ব্রত হচ্ছে নারায়ণের বর্ণনা করা যাইছি, যদি যেতবে বিভীষণ আসিলে ভগবান শরণ নেওয়া পাই অন্য মানে মনা করছিল, বিভীষণ শত্রু পক্ষের ব্যক্তি আমি তাকে শরণ দেবা নাই, কিন্তু ভগবান শরণ দেলে এই শ্লোকটি সে কইছেন ভগবান কোন না সকৃদপি প্রপন্নায়, গোটি থর যদি জনে ভগবান শরণরে যাই কহে প্রভু মু আপনকর তবাসমি, মু আপনকর এইভাবে ভাবে প্রার্থনা করে অভয়ং সর্বভূতে দদামি এতদ ব্রতম, ভগবান ব্রত হচ্ছে এটা সমস্ত জীব মানুষ অভয় প্রদান করিবে, তেমনি সেটা সত্য ব্রতম সত্য, ভগবান হচ্ছে শ্রেষ্ঠ সত্য অন্তিম সত্য। ভগবদ গীতার ভগবান কহিলেন না না মতে পরতরং নান্যত কিঞ্চিৎ অস্তি ধন, যে ভগবান ঠারু উন্নতর সত্য কিছু নাই, এবং ত্রিসত্য ত্রিকার সত্য এবং সত্যস যোনি ভগবান, এইসব ভৌতিক জগত যোনি ভগবান ঠারু আসুচি যোনি, সে মায়াবাদী মান কুহন্তি মায়াবাদ ভাব হচ্ছে কোণ না ই ব্রহ্ম সত্য জগৎ মিথ্যা, কিন্তু আমার বৈষ্ণব ফিলোসফি হচ্ছে কোণ না ব্রহ্ম সত্য জগৎ মধ্যে সত্য, সত্যস যোনি নিতংশ সত্যি তাঙ্ক ঠারু সব সত্য আসুচি, সত্যস সত্যম মৃত সত্য নেত্র তাঙ্কর নেত্র সবকিছু দেখতে সে নেত্র সবকিছু রীত সত্য নেত্র সে মধ্যে সব রীত মধ্যে সেই সত্য ভি সত্য ভাষণ রীত, তেমন এইভাবে সত্যাত্মক তাঙ্ক শরণ প্রপন্না, সে হচ্ছে সত্যর সচ্চিদানন্দ ঘন না সত সৎ কালে সবুবেলে পাই সে রোচার চিৎ কহিলে পূর্ণ জ্ঞানময় এবং আনন্দময় সে। এইভাবে ভাবে বিভিন্ন আচার্য মানে এই শ্লোকটুকু উপরে ভাষ্য দিয়েছেন, আমি সংক্ষেপের বর্ণনা কলে, তেণু আম কথা গোটি বিশ্রাম দেওয়া। জয় শ্রীমদ ভাগবত কি, জয় শ্রী গোপাল মহারাজ কি, জয় শ্রী গুরুদেব কি, সম্বেদ গৌর ভক্তিন্দ কি, বিদায় গৌর প্রমানন্দে।